ആകാശവാണി. ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା. ଉତ୍ତରପ୍ରଦେଶ ଗସ୍ତର ଆଜି ଶେଷ ଦିନରେ ମଥୁରା ଜିଲ୍ଲାର ଦାଙ୍ଘାଟି ମନ୍ଦିରରେ ପ୍ରାର୍ଥନା କରିବେ ରାଷ୍ଟ୍ରପତି. ଆୟକର ଆଇନ 2025 ଉପରେ ଦେଶବ୍ୟାପୀ ସଚେତନତା ଅଭିଯାନ ପ୍ରାରମ୍ଭ 2026ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ. ରମଜାନ ପର୍ବର ଶେଷ ପର୍ଯ୍ୟାୟରେ ଆଜି ଦେଶବ୍ୟାପୀ ପାଳନ କରାଯାଉଛି ପବିତ୍ର ଇଦ୍ ଉଲ୍ ଫିତର୍. ମୁମ୍ବାଇରେ ଆଜିଠାରୁ ଆରମ୍ଭ ହେବ ଭାରତ ଇନୋଭେଟ୍ସ ଡିପ୍ ଟେକ୍ ପ୍ରାକ୍ ସମ୍ମିଳନୀ ଏବଂ ଓର୍ଲିନ୍ସ ମାଷ୍ଟର୍ସ ବ୍ୟାଡମିଣ୍ଟନରେ ମହିଳା ସିଙ୍ଗଲ୍ସରେ ଆଜି ସନ୍ଧ୍ୟାରେ ହେବ ଭାରତ ଓ ଜାପାନ ମଧ୍ୟରେ ମ୍ୟାଚ୍. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଉତ୍ତରପ୍ରଦେଶର ମଥୁରା ଜିଲ୍ଲାର ଗୋବର୍ଦ୍ଧନସ୍ଥିତ ଦାଙ୍ଗାଟି ମନ୍ଦିରରେ ପ୍ରାର୍ଥନା କରିବେ. ଆମ ସମ୍ବାଦଦାତାଙ୍କ ରିପୋର୍ଟ ଅନୁଯାୟୀ ରାଷ୍ଟ୍ରପତି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବା ପୂର୍ବରୁ ପାରମ୍ପରିକ ଗୋବର୍ଦ୍ଧନ ପରିକ୍ରମା କରିବେ. ଗୋବର୍ଦ୍ଧନ ପାହାଡ଼ର ଧାର୍ମିକ ଗୁରୁତ୍ୱ ରହିଛି, କାରଣ ଏହା ଭଗବାନ ଶ୍ରୀକୃଷ୍ଣଙ୍କ ସହିତ ଜଡ଼ିତ. ଗୋବର୍ଦ୍ଧନର ପୂର୍ଣ୍ଣ ପରିକ୍ରମା 21 କିଲୋମିଟର ଏବଂ ଏହାର ପରିସର ମଧ୍ୟରେ ଆସୁଥିବା ପ୍ରମୁଖ ସ୍ଥାନଗୁଡ଼ିକ ମଧ୍ୟରେ ଦାଙ୍ଗାଠି ମନ୍ଦିର, ରାଧାକୁଣ୍ଡ, ଶ୍ୟାମକୁଣ୍ଡ, କୁସୁମ ସରୋବର ଏବଂ ଜାତିପୁରା ରହିଛି. ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କ ତିନିଦିନିଆ ଉତ୍ତରପ୍ରଦେଶ ଗସ୍ତ ଗୁରୁବାର ଦିନ ଅଯୋଧ୍ୟାର ରାମ ଜନ୍ମଭୂମି ମନ୍ଦିର ଦର୍ଶନ ସହିତ ଆରମ୍ଭ ହୋଇଥିଲା। ପରେ ସେ ଇସ୍କନ ମନ୍ଦିର ଏବଂ ବୃନ୍ଦାବନର ପ୍ରେମ ମନ୍ଦିରରେ ପ୍ରାର୍ଥନା କରିଥିଲେ। ରାଷ୍ଟ୍ରପତି ରାମକୃଷ୍ଣ ମିଶନ ସେବାଶ୍ରମର ନୂତନ କର୍କଟ ରୋଗ ଚିକିତ୍ସା କେନ୍ଦ୍ରକୁ ମଧ୍ୟ ଉଦ୍ଘାଟନ କରିଥିଲେ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତକାଲି ନୂଆଦିଲ୍ଲୀରେ ଆୟକର ଆଇନ 2025 ଉପରେ ଦେଶବ୍ୟାପୀ ସଚେତନତା ଅଭିଯାନ ପ୍ରାରମ୍ଭ 2026ର ଶୁଭାରମ୍ଭ କରିଛନ୍ତି। ଛାପା, ରେଡିଓ, ଟେଲିଭିଜନ, ଡିଜିଟାଲ ଏବଂ ସାମାଜିକ ଗଣମାଧ୍ୟମକୁ ନେଇ ଏହି ନୂତନ ଆଇନର ପ୍ରମୁଖ ବୈଶିଷ୍ଟ୍ୟଗୁଡ଼ିକ ବିଷୟରେ ସଚେତନତା ସୃଷ୍ଟି ପାଇଁ ବ୍ୟବସ୍ଥା କରାଯାଇଛି। ଆସନ୍ତା ମାସ 1 ତାରିଖରୁ ଏହା କାର୍ଯ୍ୟକାରୀ ହେବ। ଏହି ଅବସରରେ ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି, ଆୟକର ଆଇନ 2025ରେ ତ୍ରୁଟି ହ୍ରାସ କରିବା, ବିବାଦ କମ୍ କରିବା ଏବଂ ଅଭିଯୋଗର ତ୍ୱରିତ ସମାଧାନ ଉପରେ ଗୁରୁତ୍ୱ ଦିଆଯାଇଛି। ନୂତନ ଆଇନ ସରଳ ଭାଷାରେ ସାଧାରଣ ଲୋକଙ୍କ ବୁଝିବା ଭଳି କରାଯାଇଛି। ସେ କହିଛନ୍ତି, ଆଇନର ପ୍ରତ୍ୟେକ ବିଭାଗକୁ ନୂତନ ଭାବେ ସଂଗଠିତ କରାଯାଇଛି, ଯେଉଁଥିରେ କଷ୍ଟକର ଶବ୍ଦଗୁଡ଼ିକୁ ପରିବର୍ତ୍ତନ କରାଯିବା ସହ ସାରଣୀ ଏବଂ ସୂତ୍ର ମାଧ୍ୟମରେ ବ୍ୟାଖ୍ୟା କରାଯାଇଛି। ସେ କହିଛନ୍ତି, ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ଆୟକର ଅଧିକାରୀମାନେ 75,000 କାର୍ଯ୍ୟ ଘଣ୍ଟା କାର୍ଯ୍ୟ କରିଛନ୍ତି। ସେ କହିଛନ୍ତି, 819 ବିଭାଗକୁ 536 ହ୍ରାସ କରାଯିବା ସହ ଅଧ୍ୟାୟ ସଂଖ୍ୟା 47ରୁ 23କୁ ହ୍ରାସ କରାଯାଇଛି। ଆଜି ଦେଶର ବିଭିନ୍ନ ସ୍ଥାନରେ ଇଦ୍ ଉଲ୍ ଫିତର୍ ପର୍ବ ପାଳନ କରାଯାଉଛି। ଏହି ପର୍ବ ରମଜାନର ଉପବାସ ମାସର ଶେଷ ପର୍ଯ୍ୟାୟରେ ପାଳନ କରାଯାଏ। ଏହି ଅବସରରେ ମୁସଲିମ ଧର୍ମାବଲମ୍ବୀମାନେ ଇଦ୍ଗାହ ଏବଂ ମସଜିଦ୍ରେ ନମାଜ ପାଠ କରିବେ। ଇଦ୍ ଉଲ୍ ଫିତର୍ ଅବସରରେ ଶୁଭେଚ୍ଛା ଆଦାନ ପ୍ରଦାନ ସହ ମିଷ୍ଟାନ୍ନ ବଣ୍ଟନ କରିବାର ପରମ୍ପରା ରହିଛି। ଦିଲ୍ଲୀରେ ଜମା ମସଜିଦ୍, ଫତେପୁରୀ ମସଜିଦ୍ ଏବଂ ସାହି ଇଦ୍ଗାହରେ ମୁଖ୍ୟ ଇଦ୍ ଧର୍ମସଭା ଅନୁଷ୍ଠିତ ହେବ। ଏହି ଅବସରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲୋକମାନଙ୍କୁ ଇଦ୍ ଉଲ୍ ଫିତର୍ର ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଛନ୍ତି, ଏହି ପର୍ବ ଆତ୍ମନିୟନ୍ତ୍ରଣ, ଦାନ ଏବଂ ଅବହେଳିତଙ୍କ ପାଇଁ କରୁଣାର ବାର୍ତ୍ତା ଦେଇଥାଏ। ଏହା ପ୍ରେମ, ଭାଇଚାରା, ଶାନ୍ତି ଏବଂ ପାରସ୍ପରିକ ସଦ୍ଭାବର ବାର୍ତ୍ତା ମଧ୍ୟ ପ୍ରଦାନ କରିଥାଏ। ସେ କହିଛନ୍ତି, ଇଦ୍ ପର୍ବ ଆମକୁ ମନେ ପକାଇ ଦିଏ ଯେ ଆମେ ସମସ୍ତ ବ୍ୟକ୍ତିଙ୍କ ମଙ୍ଗଳ ପାଇଁ ପ୍ରୟାସ କରିବା ଉଚିତ। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି, ଏହି ଅବସରରେ ଆସନ୍ତୁ ଆମେ ଆବଶ୍ୟକତା ଥିବା ଲୋକଙ୍କୁ ସାହାଯ୍ୟ କରିବା ସହ ସମାଜରେ ଏକତା ଏବଂ ସଦ୍ଭାବ ପ୍ରୋତ୍ସାହିତ କରି ଦେଶର ପ୍ରଗତିରେ ଯୋଗଦାନ ଦେବା ପାଇଁ ସଂକଳ୍ପ ନେବା। ଆମେରିକା, ଇସ୍ରାଏଲ ମେଣ୍ଟ ଏବଂ ଇରାନକୁ ନେଇ ପଶ୍ଚିମ ଏସିଆ ବିବାଦ ଦ୍ରୁତଗତିରେ ବୃଦ୍ଧି ପାଉଛି। ଉପସାଗରୀୟ ଦେଶଗୁଡ଼ିକରେ ପ୍ରମୁଖ ଶକ୍ତି ଭିତ୍ତିଭୂମି ଉପରେ ନୂତନ ସାମରିକ ଏବଂ ପ୍ରତିଶୋଧମୂଳକ ଆକ୍ରମଣ ଏହି ଅଞ୍ଚଳରେ ଉତ୍ତେଜନାକୁ ଆହୁରି ବୃଦ୍ଧି କରିଛି। ଇଦ୍ ଉଲ୍ ଫିତର୍ ଏବଂ ପାରସ୍ୟ ନବବର୍ଷ ନବରୁଜ୍ ପାଳନ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି। ଇତିମଧ୍ୟରେ ଆମେରିକା ଘୋଷଣା କରିଛି ଯେ ବିଶ୍ୱରେ ତୈଳ ଦର ହ୍ରାସ କରିବା ଲାଗି ସମୁଦ୍ରରେ ଫସି ରହିଥିବା ଇରାନୀ ତେଲ ଉପରୁ କଟକଣା କୋହଳ କରାଯିବ। ଏହି ବିରତି ଗତକାଲି ପର୍ଯ୍ୟନ୍ତ ଜାହାଜରେ ଲୋଡ୍ ହୋଇଥିବା ଇରାନୀ ତେଲ ପାଇଁ ପ୍ରଯୁଜ୍ୟ ଏବଂ ଆସନ୍ତା ମାସ 19 ତାରିଖରେ ତାହା ଶେଷ ହେବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଇରାନ ସହିତ ଯୁଦ୍ଧ ବିରତିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଯୁଦ୍ଧର 3 ସପ୍ତାହ ପରେ ଆମେରିକା ପ୍ରାୟ 2,500ରୁ ଅଧିକ ନୌବାହିନୀ ମୁତୟନ କରୁଛି। ରାଷ୍ଟ୍ରପତି ଟ୍ରମ୍ପ୍ କହିଛନ୍ତି, ଆମେରିକା ଯୁଦ୍ଧ ବନ୍ଦ କରିବାକୁ ଚିନ୍ତା କରୁଥିଲେ ମଧ୍ୟ ବିଶ୍ୱର ପ୍ରାୟ 20% ତୈଳ ଆବଶ୍ୟକତା ପୂରଣ କରିବା ପାଇଁ ହର୍ମୁଜ୍ ପ୍ରଣାଳୀକୁ ସୁରକ୍ଷା ଦେବାର ଆବଶ୍ୟକତା ରହିଛି। ଯୁଦ୍ଧ ଯୋଗୁଁ ଇରାନରେ ମୃତ୍ୟୁ ସଂଖ୍ୟା 1,300କୁ ବୃଦ୍ଧି ପାଇଥିବା ବେଳେ ଲେବାନନରେ 1,000ରୁ ଅଧିକ, ଇସ୍ରାଏଲରେ 15 ଏବଂ ଅନ୍ୟାନ୍ୟ ଅଞ୍ଚଳରେ 13 ଜଣଙ୍କ ମୃତ୍ୟୁ ଘଟିଛି। ଲେବାନନ ଏବଂ ଇରାନରେ ଲକ୍ଷ ଲକ୍ଷ ଲୋକ ବିସ୍ଥାପିତ ହୋଇଛନ୍ତି। ପଶ୍ଚିମ ଏସିଆରେ ବିକଶିତ ସୃଷ୍ଟ ପରିସ୍ଥିତି ଦୃଷ୍ଟିରୁ ଭାରତ ଏକ ସମନ୍ୱିତ ଏବଂ ସକ୍ରିୟ ଆଭିମୁଖ୍ୟ ଗ୍ରହଣ କରିଛି। ବିଭିନ୍ନ ମନ୍ତ୍ରଣାଳୟର ମିଳିତ ପଦକ୍ଷେପ ମାଧ୍ୟମରେ ସରକାର ସାରା ଦେଶରେ ନିରବଚ୍ଛିନ୍ନ ଶକ୍ତି ଯୋଗାଣ ସୁନିଶ୍ଚିତ କରୁଛନ୍ତି ଏବଂ କଳାବଜାର ରୋକିବା ପାଇଁ ପଦକ୍ଷେପ ନେଉଛନ୍ତି। ଦେଶରେ ଥିବା ସମସ୍ତ ତୈଳ ବିଶୋଧନାଗାର ପର୍ଯ୍ୟାପ୍ତ ପରିମାଣର ଅଶୋଧିତ ତୈଳ ସଂଗ୍ରହ ସହ ସର୍ବାଧିକ କାର୍ଯ୍ୟ କରୁଛନ୍ତି। ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏଲ୍ପିଜିର ଘରୋଇ ଉତ୍ପାଦନ 40% ବୃଦ୍ଧି ପାଇଛି। ଦେଶରେ କୌଣସି ସ୍ଥାନରେ ଇନ୍ଧନ ଅଭାବ ରିପୋର୍ଟ ମିଳିନାହିଁ ବୋଲି ମନ୍ତ୍ରଣାଳୟ କହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
ମୁଁ ନିଖିଲ କହୁଛି। ଚନ୍ଦ୍ରାଲ ଟିମ୍ କଳାହାଣ୍ଡି ପୋଲିସ ପାଖରେ ସରେଣ୍ଡର କରିବା ପରେ ବିଜିଏନ୍ ସହ ରାଜ୍ୟର ପୁରା ଡିଭିଜନ ଖାଲି ହୋଇସାରିଲାଣି। କେବଳ ତୁମେ 15 ବାକି ଅଛ। ତୁମମାନେ ଏମିତି ଥିବ ଆଉ ତୁମ ଭିତରୁ କିଛି କିଛି ସାଥୀ ଲୁଚି ପଳାଇ ଆସି ସରେଣ୍ଡର କରୁଥିବେ। ଏମିତି ତୁମମାନଙ୍କୁ ନୁକସାନ ହେବ ସିନା, ଫାଇଦା କିଛି ହେବ ନାହିଁ। ତେଣୁ ତୁମେ ସମସ୍ତେ ଏକାଥରରେ ଆସି ସରେଣ୍ଡର କରନ୍ତୁ। ତୁମର ଜଣେ କମ୍ରେଡ୍ ଭାବେ ଶୁକ୍ର ଶିଲକୁ ମୋର ପରାମର୍ଶ, 31 ସୁଦ୍ଧା ଆସି ସରେଣ୍ଡର କଲେ ଭଲ। 31 ପରେ ସରକାର ସରେଣ୍ଡରକୁ ଆଉ ଗ୍ରହଣ କରିବେ ନାହିଁ। ଏପରି କ୍ଷେତ୍ରରେ ଏକ ରାଜ୍ୟ କମିଟି ସଦସ୍ୟ ଭାବେ ଦାୟିତ୍ୱ ତୁଲାଉଥିବା କମ୍ରେଡ୍ ଶୁକ୍ରକୁ ମୋର ବିଶେଷ ପରାମର୍ଶ, ସମସ୍ତଙ୍କୁ ବୁଝାଇ ସାଙ୍ଗରେ ଧରି ଆସ। ସେମାନେ ଯଦି ଆସିବାକୁ ରାଜି ନାହାନ୍ତି, ତୁମେ ନିଜେ ଆସି ସରେଣ୍ଡର କର। ମୋର ଏଇ ମୋବାଇଲ ନମ୍ବର 9437643839 ଆଉ ଥରେ କହିଛି, 9437643839 କଣ୍ଟାକ୍ଟ କଲେ ମୁଁ ଯାଇ ତୁମମାନଙ୍କୁ ନେଇ ଆସିବି। ନଚେତ୍ କୌଣସି ସାମ୍ବାଦିକ ବା ସରପଞ୍ଚଙ୍କ ସହାୟତାରେ ଆସି ସରେଣ୍ଡର କରନ୍ତୁ। ତୁମମାନଙ୍କ ଅପେକ୍ଷାରେ ନିଖିଲ, ପୂର୍ବୀ ସବ୍ଜୋନାଲ ବ୍ୟୁରୋ ସଚିବ।
କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଆଜିଠାରୁ ମୁମ୍ବାଇରେ ଭାରତ ଇନୋଭେଟ୍ସ ଡିପ୍ ଟେକ୍ ପ୍ରାକ୍ ସମ୍ମିଳନୀ ଆୟୋଜନ କରୁଛି। ଏହାଦ୍ୱାରା ଭାରତ ଡିପ୍ ଟେକ୍ ନବସୃଜନ କ୍ଷେତ୍ରରେ ବିଶ୍ୱରେ ପ୍ରମୁଖ କେନ୍ଦ୍ର ଭାବେ ସ୍ଥାନ ପାଇପାରିବ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ସ୍ୱତନ୍ତ୍ର ଅଧିବେଶନରେ ଏହି ସମ୍ମିଳନୀକୁ ଉଦ୍ବୋଧନ ଦେବେ। ମନ୍ତ୍ରାଳୟର ସୂଚନା ଅନୁଯାୟୀ ଦୁଇଦିନିଆ ଶିଖର ସମ୍ମିଳନୀରେ ଦେଶରୁ 3000 ଅଧିକ ଆବେଦନ ମଧ୍ୟରୁ ଚୟନ କରାଯାଇଥିବା 137 ଡିପ୍ ଟେକ୍ ଷ୍ଟାର୍ଟଅପ୍ ଅଂଶଗ୍ରହଣ କରିବେ। ପଶ୍ଚିମବଙ୍ଗରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ସାର୍ର ଅଂଶସ୍ୱରୂପ ଭୋଟର ତାଲିକାରେ ଭୋଟରଙ୍କ ନାମ ଅନ୍ତର୍ଭୁକ୍ତ କିମ୍ବା ବାଦ୍ ଦେବା ସମ୍ପର୍କିତ ଆବେଦନର ଶୁଣାଣି ପାଇଁ ଭାରତୀୟ ନିର୍ବାଚନ କମିଶନ 19 ଆପିଲେଟ୍ ଟ୍ରିବ୍ୟୁନାଲ୍ ଗଠନ କରିଛନ୍ତି। କମିଶନ କହିଛନ୍ତି, ଚଳିତ ମାସ 10 ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଏବଂ କଲିକତା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସୁପାରିଶ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି। 19 ଟ୍ରିବ୍ୟୁନାଲ୍ ମଧ୍ୟରୁ ଗୋଟିଏ ପୂର୍ବତନ ମୁଖ୍ୟ ବିଚାରପତି ଟିଏସ୍ ଶିବଜ୍ଞାନମ୍ଙ୍କ ଦ୍ୱାରା ପରିଚାଳିତ ହେବ ଏବଂ ପ୍ରଦୀପ୍ତ ରାୟ ଓ ତପନ ସେନ୍ଙ୍କ ସମେତ ପୂର୍ବତନ ହାଇକୋର୍ଟ ବିଚାରପତିଙ୍କ ଦ୍ୱାରା ଅନ୍ୟ ଟ୍ରିବ୍ୟୁନାଲ୍ଗୁଡ଼ିକ ପରିଚାଳିତ ହେବ। କମିଶନ କହିଛନ୍ତି, ଏହି ଟ୍ରିବ୍ୟୁନାଲ୍ଗୁଡ଼ିକ ଉତ୍ତର 24 ପରଗଣା, ପୂର୍ବ ମେଦିନୀପୁର, କୁଚ୍ବିହାର ଏବଂ ହାଓଡ଼ା ଭଳି ଜିଲ୍ଲାଗୁଡ଼ିକରେ ଭୋଟର ତାଲିକାରେ ବିସଙ୍ଗତି ସମ୍ବନ୍ଧୀୟ ମାମଲାରେ ନିଯୁକ୍ତ ନ୍ୟାୟିକ ଅଧିକାରୀମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ନିର୍ଦ୍ଦେଶ ବିରୋଧରେ ଆବେଦନର ଶୁଣାଣି କରିବ। ଆକାଶବାଣୀରେ ଲୋକଙ୍କ ପଦ୍ମ ଶୀର୍ଷକ ଧାରାବାହିକର ପରବର୍ତ୍ତୀ ଭାଗରେ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଆର୍ମିଡ଼ା ଫର୍ଣ୍ଣାଣ୍ଡେଜ୍ଙ୍କ ସହ ସାକ୍ଷାତକାର ପ୍ରଚାର କରାଯିବ। ସେ ଶିଶୁ ଯତ୍ନ କ୍ଷେତ୍ରରେ ପ୍ରମୁଖ ଅବଦାନ ଦେଇଛନ୍ତି। ଚିକିତ୍ସା କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ତାଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରାଯିବ। ଏହି ବାର୍ତ୍ତାଳାପ ଆଜି 9:10 ଆକାଶବାଣୀର 100.1 ଗୋଲ୍ଡ ଚ୍ୟାନେଲ୍ରେ ପ୍ରଚାର କରାଯିବ। ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହାର ପ୍ରସାରଣ କରାଯିବ। ନିର୍ବାଚନ କମିଶନ 4 ରାଜ୍ୟ ଆସାମ, କେରଳ, ତାମିଲନାଡୁ ଏବଂ ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଏବଂ 6 ରାଜ୍ୟରେ ଉପନିର୍ବାଚନ ପୂର୍ବରୁ ଇଲେକ୍ଟ୍ରୋନିକ୍ ଏବଂ ଡିଜିଟାଲ୍ ଗଣମାଧ୍ୟମରେ ରାଜନୈତିକ ବିଜ୍ଞାପନକୁ ନିୟନ୍ତ୍ରଣ କରିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି। ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ରାଜନୈତିକ ଦଳ, ପ୍ରାର୍ଥୀ ଏବଂ ବ୍ୟକ୍ତି ଓ ସଂଗଠନ ସେମାନଙ୍କର ବିଜ୍ଞାପନ ପ୍ରକାଶନ ପୂର୍ବରୁ ଅନୁମୋଦନ ନେବାକୁ ପଡ଼ିବ। ଗଣମାଧ୍ୟମ ପ୍ରମାଣୀକରଣ ଏବଂ ନିରୀକ୍ଷଣ କମିଟିଠାରୁ ଏହି ଅନୁମୋଦନ ନେବାକୁ ହେବ। ଓର୍ଲିନ୍ସ ମାଷ୍ଟର ବ୍ୟାଡମିଣ୍ଟନରେ ଆଜି ସନ୍ଧ୍ୟାରେ ଫ୍ରାନ୍ସର ପାଲାଇସ୍ ଡେ ସ୍ପୋର୍ଟସରେ ମହିଳା ସିଙ୍ଗଲ୍ସର ସେମିଫାଇନାଲ୍ରେ ଭାରତର ତନ୍ଭି ଶର୍ମା ପୂର୍ବତନ ବିଶ୍ୱ ଚମ୍ପିୟନ୍ ଜାପାନର ନୋଜୋମି ଓକୁହାରାଙ୍କ ବିପକ୍ଷରେ ମ୍ୟାଚ୍ ଖେଳିବେ। ଗତକାଲି କ୍ୱାର୍ଟର ଫାଇନାଲ୍ରେ ତନ୍ଭି ଜାପାନର ଷଷ୍ଠ ମାନ୍ୟତାପ୍ରାପ୍ତ ନାଟୋସୁକି ନିଦାଇରାଙ୍କୁ 21-14 ପରାସ୍ତ କରିଥିଲେ। ଅନ୍ୟ ଶେଷ 4 ମୁକାବିଲାରେ ଭାରତର ଇଶାରାଣୀ ବରୁଆ ଆଜି ରାତିରେ ଥାଇଲାଣ୍ଡର ପିଚାମୋନ୍ ଓପାଟ ନିଭୁତ୍ଙ୍କ ବିପକ୍ଷରେ ମ୍ୟାଚ୍ ଖେଳିବେ। ମୁଖ୍ୟ ସମ୍ବାଦ ପୁଣି ଥରେ। ଉତ୍ତରପ୍ରଦେଶ ଗସ୍ତର ଆଜି ଶେଷ ଦିନରେ ମଥୁରା ଜିଲ୍ଲାର ଦାଙ୍ଘାଟି ମନ୍ଦିରରେ ପ୍ରାର୍ଥନା କରିବେ ରାଷ୍ଟ୍ରପତି। ଆୟକର ଆଇନ 2025 ଉପରେ ଦେଶବ୍ୟାପୀ ସଚେତନତା ଅଭିଯାନ ପ୍ରାରମ୍ଭ 2026ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ। ରମଜାନ ପର୍ବର ଶେଷ ପର୍ଯ୍ୟାୟରେ ଆଜି ଦେଶବ୍ୟାପୀ ପାଳନ କରାଯାଉଛି ପବିତ୍ର ଇଦ୍ ଉଲ୍ ଫିତର। ମୁମ୍ବାଇରେ ଆଜିଠାରୁ ଆରମ୍ଭ ହେବ ଭାରତ ଇନୋଭେଟ୍ସ ଡିପ୍ ଟେକ୍ ପ୍ରାକ୍ ସମ୍ମିଳନୀ ଏବଂ ଅର୍ଲିନ୍ସ ମାଷ୍ଟର୍ସ ବ୍ୟାଡମିଣ୍ଟନରେ ମହିଳା ସିଙ୍ଗଲ୍ସରେ ଆଜି ସନ୍ଧ୍ୟାରେ ହେବ ଭାରତ ଓ ଜାପାନ ମଧ୍ୟରେ ମ୍ୟାଚ୍। ସମ୍ବାଦ ଶେଷ ହେଲା।